ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନା ଥି ଦେଶେ ନୂଆ ହିତାଧିକାରୀମାନଙ୍କୁ ବାଛିବାର ଲାଗି ଆବାସ ପ୍ଲସ୍ ମୋବାଇଲ୍ ଆପ୍ ଥି ସର୍ଭେ କାମ ଆଜିଠାନୁ ମୂଲ ହେବା। ରାଜ୍ୟ ପଞ୍ଚାୟତିରାଜ ଆର୍ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବିନାରାୟଣ ନାୟକ ଆଜି ପୁରୀ ଜିଲ୍ଲାର ପିପିଲି ବ୍ଲକର ଅର୍ଜୁନ ସିଂହପୁର ଗାଁର ସର୍ଭେ କାମର ଶୁଭାରମ୍ଭ କରବେ। ଇନୁ ଜଣାଇ ଦିଆଯାଇପାରେ ଯେ ଆବେଦନକାରୀଙ୍କ ଲାଗି ଯୋଜନାର ନିୟମ ଥି କିଛିଟା କୋହଲ କରାଯାଇଛି। ଇ ବାବଦେ ଅଧିକା ଜାଣିବାର ଲାଗି ଟୋଲ୍ ଫ୍ରି ନମ୍ଘର 0674 6817777 ଆର୍ ବିଭାଗର ୱେବ୍ସାଇଟ୍ ଆଶାୟୀ ହିତାଧିକାରୀମାନେ ଯୋଗାଯୋଗ କରିପାରିବେ ବୋଲି ବିଭାଗ ତରଫ ସୂଚନା ଦିଆଯାଇଛି। ଜାତୀୟ ଶିକ୍ଷାନୀତି 2020 ଲାଗୁ କରବାର ଲାଗି ଭୁବନେଶ୍ୱରଠାରେ ଚାଲିଥିବାର ତିନିଦିନିଆ ଜାତୀୟ କର୍ମଶାଳା ଆଜି ଉଦ୍ଯାପିତ ହୋଇଯାଇଛି। ଏଥି ଖାସ୍ କରି ପ୍ରାରମ୍ଭିକ ପର୍ଯ୍ୟାୟ ପ୍ରସ୍ତୁତି ପର୍ଯ୍ୟାୟ ପାଠ୍ୟ ଖସଡ଼ା କ୍ଲାସ୍ରୁମ୍ ଶିକ୍ଷାଦାନକେ ଗୁରୁତ୍ୱ ଦିଆଯାଇଛି। ଇ ବାବଦେ ଗୋଟିଏ କ୍ରିୟାନୁଷ୍ଠାନ ଯୋଜନା ଭିଲ୍ ତିଆରି କରାଯାଇଛି। କର୍ମଶାଳାଥି 10 ଗ୍ରୁପ୍ ଜରିଏ ଜାତୀୟ ଶିକ୍ଷାନୀତିର ଭିନ୍ ଭିନ୍ ଦିଗ ଉପରେ ଆଲୋଚନା କରାଯାଇଛି। 2025 ଶିକ୍ଷାବର୍ଷରେ ଶିଶୁ ବାଟିକା ପରିଚାଳନା ଦିଗେ ପାଠ୍ୟପୁସ୍ତକର ବିକାଶ ଶିକ୍ଷକଙ୍କର ଦକ୍ଷତା ବୃଦ୍ଧି ବାଗିର ବିଷୟଥି ଆଲୋଚନା ଭିଲ୍ ହୋଇଛି। ଭୁବନେଶ୍ୱର ୟୁନିଟ୍ 5 ଆଇବା 27 ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ମୁଖ୍ୟମନ୍ତ୍ରୀଙ୍କର ଅଲଗା ଗୁରୁତ୍ୱପୂର୍ଣ୍ଣ କାମ ରହୁଥିବାରୁ ଶୁଣାଣି ବନ୍ଦ ରହିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ନୂଆଦିଲ୍ଲୀ ସାଧାରଣତନ୍ତ୍ର ଦିବସ ସମାରୋହଟି ଯୋଗ ଦେବାର ଲାଗି ରାଜୁ 12 ଜଣଙ୍କୁ ଖାସ୍ କୁନୁଆ ଭାବେ ନିୟୁକ୍ତି ମିଳିଛି। ସେମାନେ ସଭେ ରାଜ୍ୟର 9 ଜିଲ୍ଲା ସମ୍ବଲପୁର ବରଗଡ଼ ବଲାଙ୍ଗୀର ନୂଆପଡ଼ା କଟକ ନବରଙ୍ଗପୁର କୋରାପୁଟ ଗଞ୍ଜାମ ଆର୍ ବାଲେଶ୍ୱର ଜିଲ୍ଲାର ଗ୍ରାମ୍ୟ ଜଳ ପରିମଳ କମିଟିର ସଦସ୍ୟ ଆନ୍ ସମାରୋହଟି ସାମିଲ ହେବାର ଲାଗି ସବୁ ଅତିଥି ଦିଲ୍ଲୀ ଯାଇଥିବାର ଜଣାପଡ଼ିଛି। ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ ଗଲାକାଲି ସମ୍ବଲପୁର ଆର୍ ବରଗଡ଼ ଜିଲ୍ଲା ଗସ୍ତଥି ଆସିକରି ଭିନ୍ ଭିନ୍ ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଛନ୍। ଏ ଅବସରରେ ସେ ବରଗଡ଼ ଜିଲ୍ଲାର ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପଥି ଅଏତ୍କା ଆୟକଟ ଅଞ୍ଚଳକେ ଜଳସେଚନ କରୁଥିବାର ପମ୍ପ ହାଉସ୍ମାନଙ୍କୁ ବୁଲି ଦେଖିଥିଲେ। ଏ ଅବସରରେ ସେ କହିଛନ୍ତି ପ୍ରକଳ୍ପ ଜରିଆ ଏବା ଖରିଫ୍ ଋତୁନୁ ଅତିରିକ୍ତ ଆୟକଟର ମୋଟ 5,750 ହେକ୍ଟର ଜମିକେ ଜଳସେଚନ କରାଯିବା। ପାଣି ପରିଚାଳନା ପୂରାପୂରି ସ୍ୱୟଂଚାଳିତ କରିକି ଏବଛର ଡାଲୁଆ ଖେଡ଼େ 2,000 ହେକ୍ଟର ଜମିକେ ପରୀକ୍ଷାମୂଳକ ଭାବେ ଜଳସେଚିତ କରାଯିବା। ସ୍ନାତକୋତ୍ତର ପାଠ୍ୟକ୍ରମଥି ନାଁ ଲେଖାବାର ଲାଗି ସର୍ବଭାରତୀୟ ସ୍ତରଟି ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା CUET କରାଯିବା। ଏଥିଲାଗି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ୱେବ୍ସାଇଟ୍ଟି ଏହାଦେ ଆବେଦନ ପ୍ରକ୍ରିୟା ଚାଲିଛେ ଆର୍ ଏଟା 1 ତାରିଖ ତକ୍ ଚାଲ୍ବା। 2 ଆବେଦନ ଫି ଦାଖଲ କରବାର ଶେଷ ତାରିଖ ରହିଛେ। 3-5 ତକ୍ ଫର୍ମ ସଂଶୋଧନ ହେବା। ମାର୍ଚ୍ଚ 13-31 ଭିତରେ ପରୀକ୍ଷା ହେବା। ଏ ବାବଦର ସବୁ ସୂଚନା www.nta.ac.in ୱେବ୍ସାଇଟ୍ଥି ମିଳିପାରବା। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ IMD ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଆମେରିକାନ୍ ମେଟିଓରୋଲୋଜିକାଲ ସୋସାଇଟି ତରଫରୁ ଷ୍ଟାକ୍ ଆଉ ଷ୍ଟାଣ୍ଡିଂ ସର୍ଭିସ୍ ପୁରସ୍କାର 2025 ଦିଆଯାଇଛି। ଶ୍ରୀ ମହାପାତ୍ରଙ୍କର ବର୍କସ୍ ନେତୃତ୍ୱ ଆର୍ ସେବା ଲାଗି ଭାରତ ମହାସାଗରୀୟ ଅଞ୍ଚଳର ପାଣିପାଗ ପୂର୍ବାନୁମାନ ଆର୍ ସତର୍କ ସୂଚନା ବ୍ୟବସ୍ଥା ଜବର ହୋଇପାରିଛି। ଏଥିଲାଗି ଶ୍ରୀ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଛି। ପୁରୀ ଶ୍ରୀମନ୍ଦିର ବାହାରେ ୱାଚ୍ ଟାୱାର ଲଗାବାର ଲାଗି ରାଜ୍ୟ ସରକାର ଚିନ୍ତା କରୁଛନ୍ତି ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ୱାଚ୍ ଟାୱାର ବସାଲେ ବେଆଇନ ଡ୍ରୋନ୍ ଉଡ଼ବାର ଉପରେ କଡ଼ା ନଜର ରଖାଯିବାର ସଙ୍ଗେ ଶ୍ରୀମନ୍ଦିରର ସୁରକ୍ଷିତ ରହିପାରବା। ସେନ୍ତା ଗର୍ଭଗୃହ ଫଟୋ ପ୍ରଘଟ ଘଟଣାର ତଦନ୍ତ ଜାରି ରହିଛି ଆର୍ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ଆଇନମନ୍ତ୍ରୀ କହିଛନ୍ତି। ଆଜି ଜାତୀୟ କନ୍ୟା ସନ୍ତାନ ଦିବସ। ଟୁକେଲମାନଙ୍କୁ ସମାନ ସୁଯୋଗ ନିଶ୍ଚିତ କରବାର ଲାଗି ଏହି ଦିବସ ପାଳନ କରାଯାଏସି। ଟୁକେଲ ଛୁଆମାନଙ୍କୁ ସଶକ୍ତ କରବାର ସହିତ ଶିକ୍ଷା ସ୍ୱାସ୍ଥ୍ୟନୁ ନେଇକରି ଲିଙ୍ଗଗତ ଭେଦଭାବ ଦୂର କରବାର ଲାଗି କେନ୍ଦ୍ର ସରକାର 2015 ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ମୂଲ କରିଛନ୍। ସେନ୍ତା ଆଜି ଆନ୍ତର୍ଜାତୀୟ ଶିକ୍ଷା ଦିବସ ଭିଲା। ସମାଜର ଉନ୍ନତିଥି ଶିକ୍ଷାର ବଡ଼ ଭୂମିକାକେ ନେଇକରି ମିଳିତ ଜାତିସଂଘ 2019 ଆନ୍ତର୍ଜାତୀୟ ଶିକ୍ଷା ଦିବସ ପାଳନ କରୁଛି। ମହାନ ବିପ୍ଳବୀ ବକ୍ସି ଜଗବନ୍ଧୁଙ୍କର ଆଜି ହେଉଛି ଶ୍ରାଦ୍ଧ ଦିବସ। ଏ ଅବସରରେ ରାଜ୍ୟ ସୂଚନା ଲୋକସମ୍ପର୍କ ବିଭାଗ ତରଫ ସକାଳର 8 ଭୁବନେଶ୍ୱରର ମ୍ୟୁଜିୟମ୍ ଛକଠାରେ ବକ୍ସି ଜଗବନ୍ଧୁଙ୍କର ପ୍ରତିମୂର୍ତ୍ତିଥି ମାଲ୍ୟାର୍ପଣ କରାଯିବା। ସଞ୍ଜବେଳର 6 ଜୟଦେବ ଭବନଠାରେ ଗୋଟିଏ ସାଧାରଣ ସଭା ହେବା। କାର୍ଯ୍ୟକ୍ରମଟି ମୁଖିଆ କୁନୁଆ ଭାବେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେବେ। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।